ହଁ କିଏ ତ
ଦେଖା ଦେଲା ଶାନ୍ତ ଭାବରେ ବସିଲା ନାହିଁ।